ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦିନ ଭୁବନେଶ୍ୱର ଆସିବେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଅର୍ଥନୈତିକ ବିଶେଷଜ୍ଞମାନଙ୍କ ସହ ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକ ଜାରି। ପୁରୀ ଜିଲ୍ଲା ପିପିଲି ବ୍ଲକରୁ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ସର୍ଭେ କାମ ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ କନ୍ୟାମାନଙ୍କର ସଶକ୍ତିକରଣ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ କନ୍ୟା ଦିବସ। ଭୁବନେଶ୍ୱର ଜନତା ମଇଦାନରେ ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ପ୍ରଧାନମନ୍ତ୍ରୀ 28 ତାରିଖ ସକାଳ 10:30ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଜନତା ମଇଦାନକୁ ଯିବେ ବୋଲି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି। ସମ୍ମିଳନୀରେ ବିଭିନ୍ନ ଦେଶର ପ୍ରାୟ 4000ରୁ ଉର୍ଦ୍ଧ୍ୱ ଶିଳ୍ପଦ୍ୟୋଗୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଏବଂ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକ ଜାରି ରହିଛି। ବୈଠକରେ ଅର୍ଥନୈତିକ ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷମାନେ ଯୋଗ ଦେଇଛନ୍ତି। 2025-26 ଆର୍ଥିକ ବର୍ଷ ପାଇଁ ଆସନ୍ତା ମାସ 13 ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାରେ ବଜେଟ୍ ଉପସ୍ଥାପନ କରାଯିବ। ଗୃହରେ 17 ତାରିଖରେ ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବେ। ପୁରୀ ଜିଲ୍ଲା ପିପିଲି ବ୍ଲକ ଅର୍ଜୁନ ସିଂହପୁର ଗ୍ରାମରୁ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାର ସର୍ଭେ କାର୍ଯ୍ୟକୁ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଜି ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ନାୟକ ଅର୍ଜୁନ ସିଂହପୁର ଗ୍ରାମର 5 ଜଣ ହିତାଧିକାରୀଙ୍କୁ ଆବାସ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। ରାଜ୍ୟରେ ଥିବା ସମସ୍ତ ଗରିବ ବାସହରା ଲୋକମାନଙ୍କୁ ଏହି ଯୋଜନା ମାଧ୍ୟମରେ ଘର ପ୍ରଦାନ କରାଯିବ। ବାତ୍ୟା ଫନିରେ ବାସ ହରାଇଥିବା ଲୋକଙ୍କୁ ଚୟନ କରାଯାଇ ଘର ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଆଜି ସର୍ଭେ କରିବା ପାଇଁ 2 ମାସ ସମୟ ଦେଇଛନ୍ତି। ଏ 2 ମାସ ଭିତରେ ଆମ ଟ୍ରେନର ମାନେ ଅଛନ୍ତି, ଟ୍ରେନର ମାନେ ତାଙ୍କୁ ଅପଲୋଡ କରୁଛନ୍ତି ଏବଂ ସଠିକ ଭାବରେ ଅପଲୋଡ କରିକି ରଖୁଛନ୍ତି। ସେଥିରେ କିଛି ବି ପାତର ଅନ୍ତର ବି ନାହିଁ। ଏ ପ୍ରକ୍ରିୟା ଭିତରେ ସେ 15 ଲକ୍ଷ ହଉ, 22 ଲକ୍ଷ ହଉ, 25 ଲକ୍ଷ ହଉ, ଆମେ ସମସ୍ତଙ୍କୁ ଘର ଦେବୁ। ସମସ୍ତ ଓଡ଼ିଶାର ଜନସାଧାରଣଙ୍କୁ କେମିତି ଘର ପାଇବେ ସେ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି।
ପ୍ରଥମଥର ପାଇଁ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକେ ନିଜ ଏହି ଯୋଜନାରେ ସାମିଲ ହେବା ପାଇଁ ସ୍ୱତନ୍ତ୍ର ଆପ୍ ସହ ଆବାସ ଯୋଜନା ସମ୍ପର୍କିତ ସହାୟତା ପାଇଁ ସରକାରଙ୍କ ପକ୍ଷରୁ ଟେଲିଫୋନ୍ ନମ୍ବର 0674-6817-777 ଜାରି କରାଯାଇଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀକୁ ସାଂସଦ ସୁକାନ୍ତ ପାଣିଗ୍ରାହୀ ଦିନିକିଆ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦ୍ଘାଟନ କରିଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ଡିଗ୍ରୀ କଲେଜରେ 6 କୋଟି ଟଙ୍କା ବ୍ୟୟ ଅଟକଳରେ 2ଟି ଛାତ୍ରାବାସ ନିର୍ମାଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିସହ କୁଟିଆ ସଂଗ୍ରହାଳୟର ଉଦ୍ଘାଟନ କରିଥିଲେ। ଏହି ସଂଗ୍ରହାଳୟ ମାଧ୍ୟମରେ କୁଟିଆ ଆଦିବାସୀ ଜନଜାତିଙ୍କ ବେଶଭୂଷା ପରମ୍ପରା ସମ୍ପର୍କରେ ଜନସାଧାରଣ ଜାଣିପାରିବେ ବୋଲି ଶ୍ରୀ ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି। ରାଜ୍ୟର 480 କିଲୋମିଟର ଦୀର୍ଘ ଉପକୂଳ ସୁରକ୍ଷା ନେଇ ଆଜି ଭୁବନେଶ୍ୱରସ୍ଥିତ ପୁଲିସ୍ ଡିଜିଙ୍କ କ୍ୟାମ୍ପ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁପ୍ରବେଶକାରୀଙ୍କୁ ରୋକିବା ଉପରେ ଆଲୋଚନା କରାଯାଇଥିଲା। ଆଧୁନିକ ଜ୍ଞାନକୌଶଳ ଉପଯୋଗ କରି ଏହି ସମସ୍ୟାର ସମାଧାନ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। 76ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଜ୍ୟସ୍ତରୀୟ ପରେଡ୍ ଅଭ୍ୟାସ ଭୁବନେଶ୍ୱର ଗାନ୍ଧିମାର୍ଗରେ ଅନୁଷ୍ଠିତ ହୋଇଛି। ପୁଲିସ୍ ମହାନିର୍ଦ୍ଦେଶକ YB ଖୋରାନିଆ ଏହାର ସମୀକ୍ଷା କରିଛନ୍ତି। ଚଳିତ ଥର ଏହି ପରେଡ୍ର ନେତୃତ୍ୱ IPS ଭୋସଲେ ଶୁଭମ ସଞ୍ଜୟ ନେବେ। ପରେଡ୍ରେ 43ଟି କଣ୍ଟିଜେଣ୍ଟ ଭାଗ ନେବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଜ୍ଜଳ ଭବିଷ୍ୟତ ପାଇଁ କନ୍ୟାମାନଙ୍କର ସଶକ୍ତିକରଣ ବାର୍ତ୍ତା ଏବଂ ସମାଜରେ ଝିଅମାନଙ୍କର ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ କନ୍ୟା ଦିବସ ପାଳନ କରାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ କନ୍ୟା ସନ୍ତାନକୁ ସମର୍ଥନ କରିବା ଓ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଏହି ଅବସରରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଛି। କନ୍ୟା ସନ୍ତାନକୁ ସଶକ୍ତ କରିବା, ଉତ୍ତମ ଶିକ୍ଷା, ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ଓ ସ୍ୱାସ୍ଥ୍ୟସେବା ପ୍ରଦାନ ଦିଗରେ ଜାତୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ 2008 ମସିହାରୁ ପାଳନ କରାଯାଉଛି। ସମସ୍ତ କ୍ଷେତ୍ରରେ କନ୍ୟା ସନ୍ତାନଙ୍କ ସଫଳତା ପାଇଁ ଦେଶ ଆଜି ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି। କନ୍ୟା ସନ୍ତାନଙ୍କ ଶକ୍ତି, ସ୍ୱପ୍ନ ଓ ସଫଳତାକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆଜିର ଦିନ ଉଲ୍ଲେଖନୀୟ। ସମସ୍ତେ ଏକାଠି ହୋଇ କନ୍ୟା ସନ୍ତାନଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ର ଯୋଗଦେଇ ଝିଅମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ବିଭିନ୍ନ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ। ମହାନ ବିପ୍ଳବୀ ଶହୀଦ ବକ୍ସି ଜଗବନ୍ଧୁଙ୍କ ପୁଣ୍ୟତିଥିରେ ଆଜି ଭୁବନେଶ୍ୱର ମ୍ୟୁଜିୟମ୍ ଛକଠାରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ସମାଜର ବିଭିନ୍ନ ବର୍ଗର ଲୋକମାନେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସାମାଜିକ ଗଣମାଧ୍ୟମରେ କହିଛନ୍ତି। ବକ୍ସି ଜଗବନ୍ଧୁଙ୍କ ଅଦମ୍ୟ ସାହସ, ତ୍ୟାଗ ଓ ବଳିଦାନକୁ ତାଙ୍କ ପୁଣ୍ୟତିଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ମୃତିଚାରଣ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାନ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଜୟଦେବ ଭବନରେ ସନ୍ଧ୍ୟାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ସମାରୋହରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି। ଭଦ୍ରକ ଜିଲ୍ଲା କବାସାହିର ଦିଗ୍ବଳୟ ମଲ୍ଲିକଙ୍କୁ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବା ପାଇଁ ସୁଯୋଗ ମିଳିଛି। ଶ୍ରୀ ମଲ୍ଲିକ ମାଛ ଚାଷ କରି କିପରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ସେ ସମ୍ପର୍କରେ ଆକାଶବାଣୀକୁ କହିଛନ୍ତି।
ମୁଁ ଜଣେ ଇଞ୍ଜିନିୟର ଥାଇ ଚାକିରି କରିଥିଲି। ଚାକିରି ଛାଡ଼ି ଭାବିଲି ମାଛ ଏବଂ ପନିପରିବା ପାଇଁ ଭଦ୍ରକରେ ଗେଲଟୁଆ ପଞ୍ଚାୟତର 7 ଏକର ଜମିରେ ପନିପରିବା ମାଛ ଚାଷ ଦୀର୍ଘ 5 ବର୍ଷ ହେଲା କରି ଆସୁଅଛି। ମୋ ପାଖରେ ନିୟୋଜିତ ଲୋକ ଏବଂ ପରିବାର ଚଳାଇବା ସହିତ ବର୍ଷକୁ 3 ଲକ୍ଷରୁ ଉର୍ଦ୍ଧ ଟଙ୍କା ଲାଭବାନ ହୋଇପାରୁଛି। ଚଳିତ 2025 ମସିହା ସାଧାରଣତନ୍ତ୍ର ଦିବସରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମୋତେ ଦିଲ୍ଲୀ ଯିବା ପାଇଁ ନିମନ୍ତ୍ରଣ କରିଥିବାରୁ ଦିଲ୍ଲୀରେ January 26 ପହଞ୍ଚିବି। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।
ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସରକାରୀ କ୍ୟାଲେଣ୍ଡରର ଜାନୁଆରୀ ମାସ ଫଟୋ ଗ୍ୟାଲେରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁଳା ବେହେରାଙ୍କୁ ସମ୍ମାନିତ କରୁଥିବା ଫଟୋ ସ୍ଥାନିତ ହୋଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ତୁଳା ବେହେରା ଭିକ୍ଷାବୃତ୍ତିରୁ ଅର୍ଜିତ 1 ଲକ୍ଷ ଟଙ୍କା ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଫୁଲବାଣୀ ଗସ୍ତ ସମୟରେ ପ୍ରଶଂସା କରିଥିଲେ।
ମାଗିକିରି ଚଳୁଛି ଆର୍ ଭିକ ମାଗିକିରି ଦାନ କଲି ଜଗନ୍ନାଥ ମନ୍ଦିରକୁ। ପ୍ରଧାନମନ୍ତ୍ରୀ ଛାଣେ ଫଟୋ ଉଠେଇଲି, ମୋତେ ଡାକି ନେଲେ, ସେନେ ଫଟୋ ଉଠେଇଛି। ମୁଁ ବହୁତ ଖୁସି ହେଇଛି, କ୍ୟାଲେଣ୍ଡରରେ ସବୁ ବାହାର ପଡ଼ିଲାଣି, ମୁଁ ବହୁତ ଖୁସି ଲାଗୁଛି ମୋତେ ବହୁତ।
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନାଥପୁର ଗ୍ରାମରେ ମାଣ୍ଡିଆ ମଣ୍ଡିକୁ ବିଧାୟିକା ଉପାସନା ମହାପାତ୍ର ଉଦ୍ଘାଟନ କରିଛନ୍ତି। 375 ଜଣ ଚାଷୀଙ୍କ ମଧ୍ୟରୁ 162 ଜଣ ଚାଷୀ ମାଣ୍ଡିଆ ବିକ୍ରୟ ପାଇଁ କୃଷକ ଓଡ଼ିଶା ପୋର୍ଟାଲରେ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କଠାରୁ 300 କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ମାଣ୍ଡିଆ କ୍ରୟ ପାଇଁ ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା 4,500 ଟଙ୍କା DBT ମାଧ୍ୟମରେ ଦିଆଯିବ। ଖୋର୍ଦ୍ଧା ଜିଲ୍ଲାର ଚିଲିକା ଜୁଡିସିଆଲ କୋର୍ଟ ପ୍ରତିଷ୍ଠାର 4ର୍ଥ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଚିଲିକା ଓକିଲ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ବାର୍ ଓ ବେଞ୍ଚ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଇନଜୀବୀମାନେ କାର୍ଯ୍ୟ କରିବାକୁ ମତ ପ୍ରକାଶ ପାଇଛି। ହକି ଇଣ୍ଡିଆ ଲିଗ୍ରେ ରାଞ୍ଚି ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମରେ ଆଜି ସନ୍ଧ୍ୟା 6ଟାରେ ମହିଳା ବର୍ଗରେ ସୁରମା ହକି କ୍ଲବ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ପୁରୁଷ ବର୍ଗରେ ଅନ୍ୟ ଏକ ମ୍ୟାଚ୍ ରାତି 8:15ରେ ବେଙ୍ଗଲ ଟାଇଗର୍ସ ଓ କଳିଙ୍ଗ ଲାନ୍ସର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦିନ ଭୁବନେଶ୍ୱର ଆସିବେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଅର୍ଥନୈତିକ ବିଶେଷଜ୍ଞମାନଙ୍କ ସହ ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକ ଜାରି। ପୁରୀ ଜିଲ୍ଲା ପିପିଲି ବ୍ଲକରୁ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ସର୍ଭେ କାମ ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ କନ୍ୟାମାନଙ୍କର ସଶକ୍ତିକରଣ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ କନ୍ୟା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।